ମାମିନା ସାହୁ, ସାତ ନମ୍ବର ୱାର୍ଡରୁ କହୁଛି। ଆମର ଏଠି ପ୍ରତିଦିନ ଅଳିଆ ଗାଡ଼ି ଆସୁଛି। ଆମେ 10 କିଲୋ ଅଳିଆ ଦୁଇଟାକୁ ଅଲଗା ଅଲଗା କରିକି ଦଉଛୁ, କିନ୍ତୁ ଗାଡ଼ି ଟିକେ ଲେଟ୍ରେ ଆସୁଛି। ଆମେ ସେତେବେଳେ ଘରେ ରଖୁନୁ, ଆଉ ବାହାରେ ରଖିବାକୁ କହୁଛନ୍ତି ଯେ, କିନ୍ତୁ ବାହାରେ ରଖିବା ଦ୍ୱାରା କୁକୁର ଫୁକୁର କୁକୁର ମାନେ ସବୁ ଚାରିଆଡେ ଅଳିଆ ନେଇକି ଆଡ଼େ ସାଡ଼େ ପକଉଛନ୍ତି, ଘର ତ ସେଠି ଅସନା ହଉଛି। ସେଥିପାଇଁ ଟିକେ ସକାଳ ବେଳା ଯଦି ଗାଡି ଟିକେ ଜଲ୍ଦି ଆସନ୍ତା ଅଳିଆ ନେବା ପାଇଁ, ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ।